ଏମିତି ବି କଥାରେ କଥାରେ କବିତାରେ ସାସମଲ ମାନସ କହିଲେ, ସେଇ ବୁଢ଼ା ସବୁଦିନେ ବୁଢ଼ା ଚାଲି ଚାଲି ପାନ ଦୋକାନ ଯାଏ ଚାଲି ଆସେ। ଦିନକୁ 10 ଟଙ୍କାର ପାନ ହେଲେ ବୁଢ଼ାର ଗୋଟିଏ ଦିନ ହୋଇଯାଏ। ଏଇ କିଛି ଦିନ ହେଲା ବୁଢ଼ା ଆଉ ପାନ ପାଇଁ ଆସିନି। ଦିନେ 10 ଟଙ୍କାର ପାନ ନେଇ ବୁଢ଼ା ଘରେ ପହଞ୍ଚିଲା ପାନ ଦୋକାନୀ। ବୁଢ଼ା ସୁସ୍ଥ ଥିଲା। ନ ଆସିବାର କାରଣ, ଘର ଖର୍ଚ୍ଚ ପାଇଁ ପୁଅ ପଇସା ପଠେଇଛି, କିନ୍ତୁ ଗୁଆଗୁଣ୍ଡି ପାଇଁ ପୁଅ ପଇସା ପଠେଇନି।